ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ମହିଳାଙ୍କ ନିମନ୍ତେ ଆସନ ସଂରକ୍ଷଣ ବୃଦ୍ଧି ପାଇଁ ଲୋକସଭାରେ ଆଗତ ତିନୋଟି ସଂଶୋଧନ ବିଧେୟକ ଉପରେ ବିଳମ୍ବିତ ରାତି ଯାଏଁ ଆଲୋଚନା ଜାରି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମହିଳା ସଂରକ୍ଷଣ ବ୍ୟବସ୍ଥାକୁ କଲେ ସମର୍ଥନ। ଆଜି ପୂର୍ବାହ୍ନ 11:00 ଲୋକସଭାରେ ଆଲୋଚନାର ଉତ୍ତର ରଖିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ କାର୍ଯ୍ୟକାରୀ ହେଲା 10-ଦିନିଆ ଅସ୍ତ୍ରବିରତି। ଇରାନ ୟୁରାନିୟମ୍ ହସ୍ତାନ୍ତର କରିବାକୁ ସମ୍ମତି ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତିଙ୍କ ସୂଚନା, ଏବଂ ଆଇପିଏଲ୍ରେ 7 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଲୋକସଭାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତିନୋଟି ସଂଶୋଧନ ବିଧେୟକ ଉପରେ ଆଲୋଚନା ଜାରି ରହିଥିଲା। ଗତକାଲି ଲୋକସଭାରେ 131ତମ ସମ୍ବିଧାନ ସଂଶୋଧନ ବିଧେୟକ, ସୀମା ନିର୍ଦ୍ଧାରଣ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ ଆଲୋଚନା ଏବଂ ମଞ୍ଜୁରୀ ପାଇଁ ଆଗତ କରାଯାଇଥିଲା। ଏହି ତିନୋଟି ବିଧେୟକ ଲୋକସଭା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଧାନସଭାରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ। ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନର 131ତମ ସଂଶୋଧନ ବିଧେୟକ ଆଗତ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଲୋକସଭାରେ ଆସନ ସଂଖ୍ୟା 543ରୁ 850କୁ ବୃଦ୍ଧି କରିବା। 850 ଆସନ ମଧ୍ୟରୁ 815 ସଦସ୍ୟ ରାଜ୍ୟ ଏବଂ 35 ସଦସ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହେବେ। ବିଲ୍ର ଉଦ୍ଦେଶ୍ୟ ହେଉଛି ଲୋକସଭା ଏବଂ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଧାନସଭାରେ ମହିଳାଙ୍କ ପାଇଁ 1/3 ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା। 2023 ଗୃହୀତ ନାରୀ ଶକ୍ତି ବନ୍ଦନ ଅଧିନିୟମ ଅନୁଯାୟୀ ଆଇନ ହେବା ପରେ ପ୍ରଥମ ଜନଗଣନା ଉପରେ ଆଧାରିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ମହିଳାଙ୍କ ପାଇଁ 1/3 ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଲୋକସଭାରେ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଧେୟକ ଆଗତ କରିଥିଲେ। ଲୋକସଭାରେ ଏହି ତିନୋଟି ବିଲ୍ ଉପରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନସଂଖ୍ୟାର 50% ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ଅଂଶ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ ନାରୀ ଶକ୍ତି ଦେଶର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ନୀତି ନିର୍ଦ୍ଧାରଣରେ ସେମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବା ସମୟର ଆବଶ୍ୟକତା। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ଯେ ସମସ୍ତ ରାଜନୈତିକ ପ୍ରତିଷ୍ଠାନ ଦଶନ୍ଧି ଦଶନ୍ଧି ଧରି ମହିଳାମାନଙ୍କ ଏହି ଅଧିକାରକୁ ଗୁରୁତ୍ୱ ଦେଇନଥିଲେ। ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ଏହି ଐତିହାସିକ ଆଇନକୁ ସମର୍ଥନ କରି ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେଉଁମାନେ ଏବେ ଆଇନକୁ ବିରୋଧ କରିବେ ସେମାନେ ଭବିଷ୍ୟତରେ ପରିଣାମ ଭୋଗ କରିବେ। ଶ୍ରୀ ମୋଦି କହିଥିଲେ ଏହା ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ ଗୁରୁତ୍ୱ ଆରୋପ କରିଥିଲେ ଏକ ବିକଶିତ ଭାରତ କେବଳ ଭିତ୍ତିଭୂମି, ରେଳପଥ କିମ୍ବା ଆର୍ଥିକ ସୂଚକାଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ଏଥିପାଇଁ ମହିଳାମାନଙ୍କର ସମାନ ଅଂଶଗ୍ରହଣ ଆବଶ୍ୟକ। ସେ କହିଥିଲେ ସରକାର ନୀତି ନିର୍ଦ୍ଧାରଣରେ ସବ୍କା ସାଥ ସବ୍କା ବିକାଶର ମନ୍ତ୍ର ନେଇ କାର୍ଯ୍ୟ କରୁଛନ୍ତି।
देश की नारी शक्ति को कुछ दे रहे हैं, जी नहीं, उसका हक है। अब हमने कई दशकों से उसको रोका हुआ है, आज उसका प्रायश्चित करके हमें उस पाप में से मुक्ति पाने का ये अवसर है। हमें क्रेडिट नहीं चाहिए। जैसे ये पारित हो जाए मैं कल एडवर्टाइजमेंट दे करके सबका धन्यवाद करने के लिए तैयार हूँ।
ଶ୍ରୀ ମୋଦି କହିଥିଲେ ଯେ ଆଜି ଯେଉଁ ଦେଶ ପ୍ରଗତି କରୁଛି ସେଥିରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ଏବଂ ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ କହିଥିଲେ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ମହିଳାମାନଙ୍କ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବିକଶିତ ଭାରତ କା ମତଲବ କେବଳ ଉତ୍ତମ ପ୍ରକାର କେ ରେଲ ରାସ୍ତେ ଇନଫ୍ରାଷ୍ଟ୍ରକ୍ଚର ୟା କୁଛ ଆର୍ଥିକ ପ୍ରଗତି କେ ଆଙ୍କଡେ ସିର୍ଫ ଇତନେ ସେ ହି ବିକଶିତ ଭାରତ କେ ସୀମିତ କଳ୍ପନା ବାଲେ ହମ ଲୋଗ ନହିଁ ହୈ। हम चाहते हैं कि विकसित भारत जिसके नीति निर्धारण में सात अर्थ में सबका साथ सबका विकास का मंत्र समाहित हो, देश की 50% जनसंख्या नीति निर्धारण का हिस्सा बने, ये समय की मांग है।
ଆଲୋଚନାରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ଲୋକସଭା ଆସନ ସଂଖ୍ୟା ହ୍ରାସ ପାଇବ ନାହିଁ ବୋଲି କହିଥିଲେ। ସେ କହିଥିଲେ ସଂଶୋଧନ ବିଧେୟକରେ ଏହା ନିଶ୍ଚିତ କରାଯାଇଛି ଯେ କୌଣସି ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ଆସନ ହରାଇବ ନାହିଁ, ବରଂ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ବୃଦ୍ଧି ପାଇବ। ଶ୍ରୀ ଶାହା କହିଥିଲେ ବର୍ତ୍ତମାନ 543 ଆସନ ମଧ୍ୟରୁ ଲୋକସଭାରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ସଂଖ୍ୟା 129 ଥିବାବେଳେ ଏହା 195କୁ ବୃଦ୍ଧି ପାଇବ।
दक्षिण का जो पूरा नैरेटिव बनाया जाता है उसको अगर हम सोते हैं तो अभी 543 सीटों में जो आपके द्वारा बनाया गया है उसमें 129 सांसद इस सदन में बैठते हैं। माननीय लगभग 23.76% दक्षिण के सांसदों का यहाँ शक्ति है। अब 50% वृद्धि होने के बाद 129 की जगह 195 सांसद बैठेंगे और उनकी शक्ति 23.97% होगी, तो शक्ति कम नहीं हो रही है, बढ़ रही है।
ବିଧେୟକ ଉପସ୍ଥାପନ କରି ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ଦିନକୁ ଐତିହାସିକ ବୋଲି କହିଥିଲେ। ସେ କହିଥିଲେ ଲୋକସଭାର ନୂତନ ସଦସ୍ୟ ସଂଖ୍ୟା 815 ହେବ ଏବଂ ସେଥିମଧ୍ୟରୁ 272 ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଥିଲେ ତାଙ୍କ ଦଳ ମହିଳା ସଂରକ୍ଷଣ ସପକ୍ଷରେ, କିନ୍ତୁ ଏହାକୁ ସରଳୀକୃତ କରାଯିବା ଉଚିତ। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଥିଲେ ପଞ୍ଚାୟତ ଏବଂ ପୌରପାଳିକାରେ ମହିଳା ସଂରକ୍ଷଣର ବ୍ୟବସ୍ଥା ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଆରମ୍ଭ କରିଥିଲେ। ବିଜେପିର ତେଜସ୍ୱୀ ସୂର୍ଯ୍ୟ କହିଥିଲେ ଏହା ଏକ ଐତିହାସିକ ଦିନ, କାରଣ ପ୍ରାୟ 4 ଦଶନ୍ଧି ଧରି ଉପେକ୍ଷିତ ହୋଇଥିବା ଦେଶର ମହିଳାମାନେ ଏବେ ସେମାନଙ୍କର ଅଧିକାର ପାଇବାକୁ ଯାଉଛନ୍ତି। ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ କହିଥିଲେ ଯେ ତାଙ୍କ ଦଳ ମହିଳା ସଂରକ୍ଷଣକୁ ସମର୍ଥନ କରେ, କିନ୍ତୁ ଜନଗଣନା ଅଭିଯାନ ଶେଷ ହେବା ପରେ ମହିଳା ସଂରକ୍ଷଣ ବିଲ୍ ଆଗତ କରାଯିବା ଆବଶ୍ୟକ। ତେଲୁଗୁଦେଶମ ପାର୍ଟି ନେତା ଡକ୍ଟର ବାଇରେଡ୍ଡି ସବରୀ, ଶିବସେନା ଅରବିନ୍ଦ ସାୱନ୍ତ, ବିଜେପିର ସାଂସଦ ବଂଶୀ ସ୍ୱରାଜ, ଏଆଇଟିସିର ପ୍ରତିମା ମଣ୍ଡଳ, ଏଲ୍ଜେପିର ଶାମ୍ଭବୀ, ଜେଡିୟୁର ଲଭ୍ଲି ଆନନ୍ଦ ଏବଂ ଅନ୍ୟ ପ୍ରମୁଖ ରାଜନୈତିକ ଦଳର ସାଂସଦମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ତେବେ ବିଧେୟକଗୁଡ଼ିକ ଉପରେ ଆଲୋଚନା ଅସମାପ୍ତ ରହିଛି। ଆଜି ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋକସଭାରେ ଆଲୋଚନାର ଉତ୍ତର ରଖିବେ। ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ 10 ଦିନିଆ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ସମଗ୍ର ବେରୁତ୍ରେ ଉତ୍ସବ ପାଳନ କରାଯାଇଛି। ଗତକାଲି ରାତିରେ ଆରମ୍ଭ ହୋଇଥିବା ଏହି ଅସ୍ତ୍ରବିରତି ଉଭୟ ପକ୍ଷ ମଧ୍ୟରେ ଅସ୍ଥାୟୀ ଭାବରେ ଶତ୍ରୁତାପୂର୍ଣ୍ଣ ଆଚରଣକୁ ବନ୍ଦ କରିବା ଏବଂ କୂଟନୈତିକ ସମ୍ପର୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ଆମେରିକାର ବୈଦେଶିକ ବିଭାଗର ସୂଚନା ଅନୁଯାୟୀ ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ ଏକ ସ୍ଥାୟୀ ସୁରକ୍ଷା ଏବଂ ଶାନ୍ତି ଚୁକ୍ତିନାମା ପାଇଁ ଆଲୋଚନା କରିବା ନିମନ୍ତେ ଏହି ଅସ୍ତ୍ରବିରତି ପଥ ଉନ୍ମୁକ୍ତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ୍ ୟୁରାନିୟମ୍ ହସ୍ତାନ୍ତର କରିବାକୁ ସମ୍ମତି ପ୍ରକାଶ କରିଛି, ଯାହା ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ବ୍ୟବହାର କରାଯାଇପାରିବ। ହ୍ୱାଇଟ୍ ହାଉସ୍ରେ ଶ୍ରୀ ଟ୍ରମ୍ପ କହିଛନ୍ତି ଉଭୟ ଇରାନ୍ ଓ ଆମେରିକା ଶାନ୍ତି ଚୁକ୍ତିର ନିକଟତର ହେଉଛନ୍ତି। ସେ କହିଛନ୍ତି ଉଭୟ ଦେଶ ସକାରାତ୍ମକ ଆଲୋଚନା ଦେଇ ଗତି କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବୁଝାମଣା ହେବା ନେଇ ସମ୍ଭାବନା ରହିଛି। ଶ୍ରୀ ଟ୍ରମ୍ପ କହିଛନ୍ତି ଯଦି ଆଲୋଚନା ସଫଳ ହୋଇ ବୁଝାମଣା ହେବ, ତେବେ ହର୍ମୁଜ୍ ପ୍ରଣାଳୀ ପୁଣିଥରେ ପୂର୍ବଭଳି କାର୍ଯ୍ୟ କରିବ। ଗତ ସପ୍ତାହରେ ଉଭୟ ଦେଶ ମଧ୍ୟରେ ଇସ୍ଲାମାବାଦରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ତେହେରାନ ପରମାଣୁ ଇନ୍ଧନ ଉପରେ ନିଜର ଅଧିକାର ଛାଡ଼ିବାକୁ ମନା କରିଥିବା ଆମେରିକା କହିଥିଲା। ପୂର୍ବରୁ ତେହେରାନ 5 ବର୍ଷ ପର୍ଯ୍ୟନ୍ତ ୟୁରାନିୟମ୍ ସମୃଦ୍ଧିକୁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲା, ଯାହାକୁ ଟ୍ରମ୍ପ ପ୍ରଶାସନ ପ୍ରତ୍ୟାଖ୍ୟାନ କରି 20 ବର୍ଷ ପାଇଁ ଏହାକୁ ସମ୍ପ୍ରସାରଣ କରିବା ଲାଗି କହିଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଗୁରୁତ୍ୱପୂର୍ଣ୍ଣ ଜାହାଜ ଚଳାଚଳ ମାର୍ଗଗୁଡ଼ିକୁ ସୁରକ୍ଷିତ କରିବା ଲାଗି ଉଦ୍ୟମ ବିଷୟରେ ଆଲୋଚନା କରିବା ନିମନ୍ତେ ବିଶ୍ୱ ନେତାମାନଙ୍କର ଏକ ଆଭାସୀ ବୈଠକ ଆୟୋଜନ କରିବେ। ଇରାନ୍ ସହ ଯୁଦ୍ଧବିରତିକୁ ସମର୍ଥନ କରିବା ଏବଂ ପ୍ରମୁଖ ସାମୁଦ୍ରିକ କରିଡର ଦେଇ ସୁରକ୍ଷିତ ପଥ ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରାୟ 40 ଦେଶର ନେତୃବୃନ୍ଦ ଆଭାସୀ ସମ୍ମିଳନୀରେ ଅଂଶଗ୍ରହଣ କରିବା ଆଶା କରାଯାଉଛି। ସମ୍ମିଳନୀରେ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଏବଂ କର୍ମଚାରୀଙ୍କ ସୁରକ୍ଷା ବୃଦ୍ଧି ନିମନ୍ତେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନର କାର୍ଯ୍ୟକୁ ସମର୍ଥନ କରିବା ଉପରେ ମଧ୍ୟ ଆଲୋଚନା ହେବ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଦକ୍ଷିଣ କୋରିଆର ବାଣିଜ୍ୟ ମନ୍ତ୍ରୀ ୟେଓ ହାନ୍ କୁଙ୍କ ସହ ଆଭାସୀ ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ବୈଠକରେ ଉଭୟ ନେତା ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିଛନ୍ତି। ଭାରତ ଗୃହଯୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡ଼ିଓକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ସତ୍ୟ ଅନୁସନ୍ଧାନକାରୀ ୟୁନିଟ୍ର ସୂଚନା ଅନୁଯାୟୀ ପ୍ରସାରିତ ହେଉଥିବା ଭିଡ଼ିଓଟି ମିଥ୍ୟା ଏବଂ ନକଲି। ସମ୍ପୃକ୍ତ ଭିଡ଼ିଓଟି ପାକିସ୍ତାନ ଭିତ୍ତିକ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରୁ ପ୍ରସାରିତ ହେଉଥିବା ଜଣାପଡ଼ିଛି। ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଏଭଳି ଭିଡ଼ିଓକୁ ସେୟାର କରିବା ପୂର୍ବରୁ ଯାଞ୍ଚ କରିବା ଲାଗି ପରାମର୍ଶ ଦେଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାତିରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ଲିଗ୍ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 7 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ବିଜୟ ପାଇଁ 196 ରନ୍ର ପିଛା କରି ପଞ୍ଜାବ କିଙ୍ଗ୍ସ 7 ୱିକେଟ୍ ଏବଂ 21 ବଲ୍ ବାକି ଥାଇ ଲକ୍ଷ୍ୟ ପୂରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ହରାଇ 195 ରନ୍ ସ୍କୋର କରିଥିଲା। ଆଇପିଏଲ୍ରେ ଆଜି ସନ୍ଧ୍ୟା 7:30 ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମହିଳାଙ୍କ ନିମନ୍ତେ ଆସନ ସଂରକ୍ଷଣ ବୃଦ୍ଧି ପାଇଁ ଲୋକସଭାରେ ଆଗତ 3 ସଂଶୋଧନ ବିଧେୟକ ଉପରେ ବିଳମ୍ବିତ ରାତି ଯାଏଁ ଆଲୋଚନା ଜାରି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମହିଳା ସଂରକ୍ଷଣ ବ୍ୟବସ୍ଥାକୁ କଲେ ସମର୍ଥନ। ଆଜି ପୂର୍ବାହ୍ନ 11:00 ଲୋକସଭାରେ ଆଲୋଚନାର ଉତ୍ତର ରଖିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ କାର୍ଯ୍ୟକାରୀ ହେଲା 10-ଦିନିଆ ଅସ୍ତ୍ରବିରତି। ଇରାନ ୟୁରାନିୟମ୍ ହସ୍ତାନ୍ତର କରିବାକୁ ସମ୍ମତି ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତିଙ୍କ ସୂଚନା। ଏବଂ ଆଇପିଏଲ୍ରେ 7 ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।